ହ୍ୟାଲୋ, ମୁଁ ଡଲି ସାହୁ କହୁଛି, ପାଣିଟାଙ୍କି ବସ୍ତିରୁ, 8 ନମ୍ବର ୱାର୍ଡ। ଆଉ ଆମ ବସ୍ତି ଅନ୍ଧାର, ପୁରା ଲାଇଟ୍ ନାହିଁ, ଆଉ କିଛି ସଫା ସୁଫି ନାହିଁ, ପାଣି ଯିବାକୁ ସୁବିଧା ନାହିଁ, ରାସ୍ତା ନାହିଁ, ବହୁତ ହଇରାଣ ହଉଛୁ। ତାର କଣ ଟିକେ ସମସ୍ୟା କରନ୍ତୁ।